ମୁଁ ଜୟନ୍ତ କୁମାର ସାହୁ କହୁଛି, ଅରବିନ୍ଦ ନଗର 19 ନମ୍ବର ୱାର୍ଡରୁ। ଆମେ ଏଠି ଦୀର୍ଘ 10 ବର୍ଷ ହେଲା ରହି ଆସିଛୁ। 10 ବର୍ଷ ରହି ଆସିଲା ପରେ ବି ପାନୀୟ ଜଳର ଘୋର ଅଭାବ, ତେଣୁ ଆମେ ସପ୍ଲାଏ ପାଇଁ ଏଠି କନେକ୍ସନ ନାହିଁ। ଆଉ କୂଅରୁ ବିଶେଷ ଭାବେ ଚଳୁଛୁ, ଆଉ କୂଅରେ ବି ବର୍ଷା ଦିନେ ପାଣି ଜମିକିରି ଏଠି ଗୋଳିଆ ପାଣି ସହିତ ଆଉ ବିଭିନ୍ନ ପ୍ରକାର ଅଳିଆ ପାଣି ତା ଦେହରେ ମିଶିଯାଉଛି, ତାକୁ ବି ଆମେ ବାଧ୍ୟ ହେଇକିରି ପରିସ୍ଥିତି ପଡିକିରି ବ୍ୟବହାର କରୁଛୁ। ତେଣୁ ଏହାର ଟିକେ ତୁରନ୍ତ ବ୍ୟବସ୍ଥା କରି ଆମମାନଙ୍କ ଟିକେ ଦୁଃଖ ବୁଝିଲେ ଆମେ ବିଶେଷ ଭାବେ ଉପକୃତ ହେବୁ। ରହୁଛି, ଧନ୍ୟବାଦ।